श्रीमद्भागवत चतुर्थ स्कंध अष्टादश अध्याय मैत्रेय कृष्ण पाद अध्यायी कहे विदुर मुख चाही। मैत्रेय उवाच सुन विदुर सावधाने सुत मागध तो समने मुनिंक मते साधु वाणी पृथु वदन चाही भणी बोनाथ तोहर महिमा के कहि पारे गुण सीमा ताहा के समर्थ वर्णने जेणे ब्रह्मादि बुद्धि भ्रमे तु देव निज माया बळे शरीर बहु ए सयळे बेण शरीरु तुहि जात एकथा जगते विख्यात तथापि तोर गुण जेते भावे कहिबु तो अग्रते। हरि हरि बोल। तु धर्म ज्ञानीकर सार जे धर्म लोक उपकार अधर्म नासी धर्म पाळु तु नाथ परम दयालु शरीर बहु काले काले स्वधर्म रखु महि तळे सकल भूते समे बसु सबिता रूपे तु प्रकाशु हिम ग्रीष्म अष्टमास सबिता जेहे जल रस सकल स्थानु से हरई बरसा काले वरसई से रूपे तु कर ग्रहण करी दुर्भिक्षे देवु दान पृथ्वी सम सर्वसहु विकार अविकार नहु तोर महिमा अध ऊर्धे प्रकाश कर शून्य मध्ये प्राणीक मध्ये तु कारुण्य आरत दुख निवारण इंद्र यद्यपि न वर्षिव ए प्रजा कष्टरे पड़िव तु स्वयं इंद्र रूप धरी प्रजा रखिबु वृष्टि करी तोहर वचन अमृत शुणि निस्तरीबे जगत तोर बदन चारुहास देखन्ते हेब दुख नाश तोहर कर्म व्यक्त नोहे जाहार माया जन मोहे तोहर चेष्टा अंतराळ वरुण प्राय तु गंभीर अनंत महिमा तोहर अशेष गुणर सागर तु दुरासद दुर्विषह निकटे थाई दूर प्राय। हरि हरि बोल। जंतुंक अंतर बाहारे तो तहुं केवा अछि परे अध्यक्ष होई उदासीन शरीरे जे सने पवन अदोष जन तुन दंडु पुत्र हेले हे दोषी दंडु अप्रतिहत चक्र तोर तेजे गंजई दिबा कर तोहर आत्मा विचेष्टित लोकरंजन ए जगत जे राजा प्रजा मनोरंजे राज्य संपद सुखे भुंजे सत्य संध तु दृढ़ व्रत वृद्ध सेवक विप्रभक्त शरण सर्व प्राणीकर दिन बच्छल दुख हर परर मणि मात प्राय निज कामिनी अर्धकाय। ପ୍ରଜାଙ୍କୁ ପୁତ୍ର ପ୍ରାୟ ଚିତ୍ତେ ବିପ୍ରଙ୍କୁ ସେବା ଜାର ନିତେ ପ୍ରାଣୀ ବିଷୟ ଆତ୍ମା ପ୍ରାୟ ଦୟାବଶଇ ଜାର ଦେହେ ସୁହୃଦ ଆନନ୍ଦ ବର୍ଦ୍ଧନ ବିମୁକ୍ତ ସଙ୍ଗେ ସଦା ଧ୍ୟାନ ହରି ହରି ବୋଲ ଅସାଧୁ ଗଣେ ଦଣ୍ଡ ଧର ସ୍ୱଭାବେ ଶରଣ ସୋଦର ନିର୍ଗୁଣ ଭଗବାନ ତୁହି କୁଟସ୍ଥ ଆତ୍ମା କଳା ବହି ଯେତେ ଅବିଦ୍ୟା ବିରଚିତ ନାନା ଭାବରେ ସେ ପ୍ରତୀତ ହେଲେ ହେ ତୋହର ଶରୀରେ ଦିଶଇ ବି ଅର୍ଥ ବ୍ୟବହାରେ ତୋ ଅବତାର ଏ ଜଗତେ ଜଗତ ନିସ୍ତାର ନିମନ୍ତେ ତୁନ୍ ରୂପନାଥ ଏକ ରଥି ମହିମଣ୍ଡଳେ ଯେତେ ଛନ୍ତି ତାହାଙ୍କ ରକ୍ଷଣ ନିମିତ୍ତେ ଉଦୟଗିରି ପରିଜନ୍ତେ ଭ୍ରମିବୁ ରଥେ ଧନୁ ଧରି ଦିଗସ ମୁହ ବନଗିରି ଦକ୍ଷିଣାବର୍ତ୍ତେ ସାବଧାନେ ଶୂନ୍ୟେ ଆଦିତ୍ୟ ରଥ ଜେହ୍ନେ ଯେ ଲୋକପାଳ ରାଜା ଗଣେ ବଳେ ହାରିବେ ତୋତେ ରଣେ ଗାଇବେ ତୋର ଯଶ ଗୁଣ ଖଟିବେ ତୋହର ଚରଣ ଇନ୍ଦ୍ରର ପ୍ରାୟ ସରେ ଗିରି ଛେଦି ପୃଥିବୀ ସମ କରି ମେଦିନିସ୍ତନୁ ପୟ ଦୁହିଁ ପ୍ରାଣୀଙ୍କୁ ପ୍ରାଣ ବୃତ୍ତି ଦେଇ ଖିଳ ଅଖିଳ ବସୁନ୍ଧରୀ ପାଳିବ ଏନୃପ କେଶରୀ ମୃଗେନ୍ଦ୍ର ଜେହ୍ନେ ଲାଞ୍ଜ ତୋଳି ବିକ୍ରମୀ ଚରେ ମହାବଳୀ ତେହ୍ନେ ତୁ ଧନୁର ଟଙ୍କାରେ ବିକ୍ରମୀ ବସନ୍ତେ ରଥରେ ଦେଖି ସକଳ ଶତ୍ରୁଗଣେ ଭୟେ ପଶିବେ ଘୋର ବନେ ମୃଗ ଜେସନେ ସିଂହ ଦେଖି ପଳାନ୍ତି ବିପିନ ଉପେକ୍ଷୀ ଜଗିବୁ ଅଶ୍ୱମେଧ ସତ ତ୍ରିଦିବେ ଜେହ୍ନେ ସୁରନାଥ ଶେଷ ଯଜ୍ଞରେ ଅଶ୍ୱ ତୋର ହରିବେ ସ୍ୱୟଂ ପୁରନ୍ଦର ତଦନ୍ତେ ଗୃହ ମଧ୍ୟେ ଯାଇ ସନତ କୁମାର ଧ୍ୟାନେ ଧ୍ୟାଇ ତେଣୁ ତୋ ହେବ ବ୍ରହ୍ମ ଜ୍ଞାନ ତୁ ହେବୁ ଅତୀବ ପାବନ ସ୍ୱଭୋଗ ଅନ୍ତେ ଗଙ୍ଗା କୂଳେ ସନତ କୁମାରଙ୍କର ମେଳେ ଭକତି କରି ବିଷ୍ଣୁ ପାଦେ ଅନ୍ତେ ପଶିବୁ ନିଜ ପଦେ ତୋର ଚରିତ ଇହ ଲୋକେ ପ୍ରାଣୀଏ ବିସ୍ତାରିବେ ମୁଖେ ହେ ପୃଥୁ ପରାକ୍ରମ ତୋର ଦେବ ମାନବେ ଅଗୋଚର ତୋର ମହିମା କର୍ଣ୍ଣେ ଶୁଣି ତରିବେ ଭବ ତରଙ୍ଗିଣୀ ସୁଜନେ ଶୁଣ ଶୁଦ୍ଧ ଚିତ୍ତେ ଭାଷା ପ୍ରବନ୍ଧେ ଭାଗବତେ ଏ ପୃଥୁ ରାଜାର ଚରିତ ବୋଲଇ ଦାସ ଜଗନ୍ନାଥ ଭାବେ ଏ ପୃଥୁ ରାଜାର ଚରିତ ବୋଲଇ ଦାସ ଜଗନ୍ନାଥ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁରାଜା ଚରିତ ସମ୍ବାଦେ ନାମ अष्टादशोऽध्यायः।